आकाशवाणी। ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜଠାରେ ଅମୃତ ସ୍ନାନ ସହ ଆରମ୍ଭ ହେଲା ମହାକୁମ୍ଭମେଳା। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା ଲକ୍ଷ୍ୟରେ ଆଜି କେନ୍ଦ୍ର ସରକାରଙ୍କ ସହ ହେବ ବୁଝାମଣା। ପଞ୍ଚମ ଏସିଆନ୍ ଡିଜିଟାଲ୍ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆଜିଠୁ ବ୍ୟାଙ୍କକ୍ଠାରେ ଆରମ୍ଭ। ଏବଂ ଖୋଖୋ ବିଶ୍ୱକପ୍ 2025 ପ୍ରତିଯୋଗିତା ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରଠାରେ ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ସୁଡ଼ଙ୍ଗ ଶ୍ରୀନଗର ଓ ସୋନମାର୍ଗ ଦେଇ ଲେହକୁ ସବୁଦିନିଆ ସଂଯୋଗ କରିବ। 12 କିଲୋମିଟର ଦୀର୍ଘତା ବିଶିଷ୍ଟ ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପ 2,700 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହି ସୁଡ଼ଙ୍ଗ ଭୂସ୍ଖଳନ ଏବଂ ବରଫ ଅତଡ଼ା ଖସୁଥିବା ବିପର୍ଯ୍ୟୟରୁ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରି ଲଦାଖ ଅଞ୍ଚଳକୁ ଯାତାୟତର ସୁଗମ କରିବ। ସୋନମାର୍ଗକୁ ଏକ ସବୁଦିନିଆ ରାସ୍ତା ହୋଇଥିବାରୁ ଶୀତଦିନିଆ ପର୍ଯ୍ୟଟନର ବିକାଶ ସହ ଦୁଃସାହସିକ କ୍ରୀଡ଼ା ଏବଂ ସ୍ଥାନୀୟ ଜନସାଧାରଣଙ୍କ ରୋଜଗାର ବୃଦ୍ଧିରେ ଏହା ସହାୟକ ହେବ। ବିଶେଷକରି ଶ୍ରୀନଗର ଉପତ୍ୟକା ସହ ଲଦାଖ ଅଞ୍ଚଳର ଯୋଗାଯୋଗ ସହଜ ହୋଇପାରିବ। ଏହାଫଳରେ ଜାମ୍ମୁ ଓ କାଶ୍ମୀର ମଧ୍ୟରେ ସେନାବାହିନୀର ଯାତାୟତ, ଅର୍ଥନୈତିକ ବିକାଶ ଏବଂ ସାମାଜିକ ସାଂସ୍କୃତିକ ଏକତା ବୃଦ୍ଧି ପାଇବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଡ଼ଙ୍ଗ ପ୍ରକଳ୍ପରେ ନିୟୋଜିତ ନିର୍ମାଣ ଶ୍ରମିକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆଜି ପୌଷପୂର୍ଣ୍ଣିମା ଅବସରରେ ଅମୃତ ସ୍ନାନ ସହିତ ମହାକୁମ୍ଭମେଳା ଆରମ୍ଭ ହୋଇଛି। ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳୀ ତ୍ରିବେଣୀଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି। ମହାକୁମ୍ଭରେ ଯୋଗଦେବା ପାଇଁ ଦେଶ ବିଦେଶରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚବାରେ ଲାଗିଛନ୍ତି। ଆସନ୍ତା ମାସ 26 ତାରିଖ ମହାଶିବରାତ୍ରୀ ପର୍ଯ୍ୟନ୍ତ ଏହା ଚାଲିବ। 144 ବର୍ଷରେ ମାତ୍ର ଥରେ ପଡ଼ୁଥିବା ବିରଳ ସଂଯୋଗ ଚଳିତ ବର୍ଷର ମହାକୁମ୍ଭମେଳାର ବିଶେଷତ୍ୱକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛି। ବୁଡ଼ ପକାଇବା ସହିତ ଶ୍ରଦ୍ଧାଳୁ ସଙ୍ଗମରେ କଳ୍ପବାସର ପ୍ରାଚୀନ ପରମ୍ପରାକୁ ପାଳନ କରୁଛନ୍ତି। ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ କଳ୍ପବାସ ପାଳନକୁ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହ ନିର୍ବାହ କରିବେ। ମହାକୁମ୍ଭକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ୍ ଗତକାଲି ପ୍ରୟାଗରାଜରେ କଳାଗ୍ରାମକୁ ଉଦ୍ଘାଟନ କରିଛନ୍ତି। ଆସନ୍ତା 45 ଦିନ ମଧ୍ୟରେ କଳାଗ୍ରାମରେ 14,000ରୁ ଅଧିକ କଳାକାର ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ। କୃଷିଭିତ୍ତିକ ପର୍ବ ଲୋହରୀ ଆଜି ଉତ୍ତର ଭାରତ ବିଶେଷକରି ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ, ଜାମ୍ମୁ ଏବଂ ଚଣ୍ଡୀଗଡ଼ରେ ପାଳନ କରାଯାଉଛି। ପ୍ରଚଳିତ ପ୍ରଥା ଅନୁଯାୟୀ ଲୋକମାନେ ସୌଭାଗ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ ନିଆଁଜାଳି ପର୍ବ ପାଳନ କରିଥାନ୍ତି। ଏହି ପର୍ବ ମୁଖ୍ୟତଃ ଫସଲ ଅମଳ ସହିତ ଜଡ଼ିତ। ଲୋହରୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଅଭିନନ୍ଦନ ଜଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ସ୍ପେନ୍ ଗସ୍ତରେ ଯିବେ। ଡକ୍ଟର ଜୟଶଙ୍କରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଏହା ହେବ ପ୍ରଥମ ସ୍ପେନ୍ ଗସ୍ତ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସ୍ପେନ୍ର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ। ସ୍ପେନ୍ର ବୈଦେଶିକ ମନ୍ତ୍ରୀ ମାନୁଏଲ୍ ଆଲବାରେସ୍ଙ୍କ ସହିତ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସ୍ପେନ୍ ରାଷ୍ଟ୍ରଦୂତମାନଙ୍କ ନବମ ବାର୍ଷିକ ସମ୍ମିଳନୀକୁ ଡକ୍ଟର ଜୟଶଙ୍କର ସମ୍ବୋଧନ କରିବା ସହ ଭାରତୀୟ ସମ୍ପ୍ରଦାୟଙ୍କ ସହ ମତ ବିନିମୟ କରିବେ। ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହ ଓଡ଼ିଶା ସରକାର ଆଜି ବୁଝାମଣାପତ୍ର ସ୍ୱାକ୍ଷର କରିବେ। ବିଜ୍ଞାନ ଭବନରେ ଅପରାହ୍ନରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଞ୍ଚମ ଏସିଆନ୍ ଡିଜିଟାଲ୍ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆଜିଠାରୁ ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଆରମ୍ଭ ହେଉଛି। ଏସିଆନ୍ ରାଷ୍ଟ୍ରଗୁଡ଼ିକ ଏଥିରେ ଡିଜିଟାଲ୍ ନୀତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବେ। ଭାରତ, ଚୀନ୍, ଜାପାନ, ଦକ୍ଷିଣ କୋରିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନ୍ୟାନ୍ୟ ସହଯୋଗୀ ରାଷ୍ଟ୍ର ଏଥିରେ ଅଂଶଗ୍ରହଣ କରୁଛନ୍ତି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏସିଆର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତ ଗଠନ ଦିଗରେ ସୁରକ୍ଷିତ ଅଭିନବ ଅନ୍ତର୍ଭୁକ୍ତ ପଦକ୍ଷେପ। ସାଇବର ନିରାପତ୍ତା, ବୈଷୟିକ ଅଭିନବତାକୁ ପ୍ରୋତ୍ସାହନ ପ୍ରଦାନ ଏବଂ ପ୍ରଯୁକ୍ତିବିଦ୍ୟାର ସହଜ ଉପଲବ୍ଧ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। 10ଟି ଏସିଆନ୍ ଦେଶର ମନ୍ତ୍ରୀସ୍ତରୀୟ ପ୍ରତିନିଧି ଏଥିରେ ଯୋଗ ଦେଉଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି ଯୁବବର୍ଗ ଦୃଢ଼ ଇଚ୍ଛାଶକ୍ତି ବଳରେ ନିଜ ସ୍ୱପ୍ନକୁ ସାକାର କରିପାରିବେ। ଅର୍ଥନୈତିକ ବିକାଶ ଏବଂ ଲୋକଙ୍କ ଆକାଂକ୍ଷା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ସାଧାରଣ ନାଗରିକ ବିକାଶର ସ୍ୱାଦ ଚାଖିଛନ୍ତି। ଗୁରୁଗ୍ରାମ ସାଇବର ପାର୍କସ୍ଥିତ ପରିଚାଳନା ଶିକ୍ଷା ଅନୁଷ୍ଠାନ ମାଷ୍ଟର୍ସ ୟୁନିୟନ୍ର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଧନକଡ ଏହା କହିଛନ୍ତି ଦେଶର ଶାସନ ପ୍ରଣାଳୀରେ ଯୁବବର୍ଗ ସବୁଠାରୁ ପ୍ରଭାବଶାଳୀ ଅଂଶୀଦାର ହୋଇପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ଯକ୍ଷ୍ମାମୁକ୍ତ ଭାରତ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯକ୍ଷ୍ମା ବିଭାଗର ଉପମହାନିର୍ଦ୍ଦେଶକ ପ୍ରଫେସର ଉର୍ବଶୀ ବି ସିଂହ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ଯକ୍ଷ୍ମା ସମ୍ବନ୍ଧୀୟ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-1444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890-940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30ରେ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଖୋଖୋ ବିଶ୍ୱକପ୍ 2025 ପ୍ରତିଯୋଗିତା ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେବ। ପୁରୁଷ ଏବଂ ମହିଳା ବର୍ଗରେ ଏହି ମ୍ୟାଚ୍ଗୁଡ଼ିକ ଖେଳାଯିବ। ଭାରତୀୟ ଖୋଖୋ ଫେଡେରେସନ୍ ପକ୍ଷରୁ ଏହି ପ୍ରତିଯୋଗିତା ପାଇଁ 15 ଜଣିଆ ପୁରୁଷ ଏବଂ ମହିଳା ଦଳ ଘୋଷଣା କରାଯାଇଛି। ଆସନ୍ତା 19 ତାରିଖରେ ଉଭୟ ବର୍ଗର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପୁରୁଷ ବର୍ଗରେ ଆଜି ଭାରତ ଏବଂ ନେପାଳ ମଧ୍ୟରେ ରାତି 8:30ରେ ମ୍ୟାଚ୍ ଖେଳାଯିବ। ପୁରୁଷ ବର୍ଗରେ ଭାରତ ସମେତ 20ଟି ଦଳ ଏବଂ ମହିଳା ବର୍ଗରେ 19ଟି ଦଳ ଅଂଶଗ୍ରହଣ କରୁଛନ୍ତି। ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତା ଗତକାଲିଠାରୁ ଝାଡ଼ଖଣ୍ଡର ରାଞ୍ଚିଠାରେ ଆରମ୍ଭ ହୋଇଛି। ଜୟପାଲ ସିଂହ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଓଡ଼ିଶା ୱାରିୟର୍ସ 4-0 ଦିଲ୍ଲୀ ଏସ୍ଜି ପାଇପର୍ସକୁ ହରାଇ ଦେଇଛି। ଏହି ବିଜୟ ସହ ଓଡ଼ିଶା ୱାରିୟର୍ସ 3 ପଏଣ୍ଟ ହାସଲ କରିଛି। ଓଡ଼ିଶା ଦଳର ୱିବି ଜାନ୍ସେନ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଏବଂ ଜେଏସ୍ଡବ୍ଲ୍ୟୁ ଶର୍ମା ହକି କ୍ଲବ୍ ମଧ୍ୟରେ ସନ୍ଧ୍ୟା 6:00ରେ ରାଞ୍ଚିଠାରେ ମ୍ୟାଚ୍ ଖେଳାଯିବ। ପୁରୁଷ ବର୍ଗ ପ୍ରତିଯୋଗିତାରେ ହାଇଦ୍ରାବାଦ ତୋଫାନ୍ସ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ହାଇଦ୍ରାବାଦ ବେଦାନ୍ତ କଳିଙ୍ଗ ଲାନ୍ସର୍ସକୁ 5-1 ପରାସ୍ତ କରିଛି। ହାଇଦ୍ରାବାଦର ଅର୍ଶଦୀପ ସିଂହ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ହାଇଦ୍ରାବାଦ ତୋଫାନ୍ସ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଆଜି ରାତି 8:15ରେ ତାମିଲନାଡୁ ଡ୍ରାଗନ୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାର ଗତକାଲି ଜାମସେଦପୁର ଏଫ୍ସି ମୁମ୍ବାଇ ସିଟି ଏଫ୍ସିକୁ ପରାସ୍ତ କରିଛି। ମୁମ୍ବାଇ ଫୁଟବଲ ଆରେନାଠାରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଜାମସେଦପୁର ମୁମ୍ବାଇ ସିଟି ବିପକ୍ଷରେ 3-1 ବିଜୟୀ ହୋଇଛି। ଆଜି କେରଳା ବ୍ଲାଷ୍ଟର୍ସ ଏଫ୍ସି ଏବଂ ଓଡ଼ିଶା ଏଫ୍ସି ମଧ୍ୟରେ କୋଚିର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ରାତି 7:30ରେ ମୁକାବିଲା ହେବ। ଭାରତ ଆୟର୍ଲାଣ୍ଡ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍କୁ ଭାରତ 116 ଜିତିଛି। ଏହି ବିଜୟ ସହ ଭାରତ ସିରିଜ୍ରେ 2-0 ଆଗୁଆ ରହିଛି। ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଆୟର୍ଲାଣ୍ଡକୁ 116 ପରାସ୍ତ କରିଛି। ଭାରତ ପକ୍ଷରୁ ଜେମିମାଥ ରୋଡ୍ରିଗ୍ସ ସର୍ବାଧିକ 91 102 ସଂଗ୍ରହ କରିଥିଲେ। ଆସନ୍ତା 15 ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜଠାରେ ଅମୃତ ସ୍ନାନ ସହ ଆରମ୍ଭ ହେଲା ମହାକୁମ୍ଭମେଳା। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା ଲକ୍ଷ୍ୟରେ ଆଜି କେନ୍ଦ୍ର ସରକାରଙ୍କ ସହ ହେବ ବୁଝାମଣା। ପଞ୍ଚମ ଏସିଆନ୍ ଡିଜିଟାଲ୍ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆଜିଠାରୁ ବ୍ୟାଙ୍କକ୍ଠାରେ ଆରମ୍ଭ ଏବଂ ଖୋଖୋ ବିଶ୍ୱକପ୍ 2025 ପ୍ରତିଯୋଗିତା ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।